ଯେଉଁ ଅନୁସାରେ ଆପଣଙ୍କୁ କହିଲେ ଆପଣ ସେଇ ଅନୁସାରେ ଯିବା, 7 ମିନିଟ୍ ପରେ 3 ଦିନ 2 ଦିନ ଲେଟ୍, ତାପରେ ରାଉଣ୍ଡ ଅଫ୍ କଲେ ଆପଣ ଖାଇବେ ଆଉ।
ज्ञानन्दिमिरन्धस्य ज्ञानाञ्जनशलाकया चक्षोरन्मिलितं येन तस्मै श्रीगुरवे नमः।
ଚଷମା
ଯେତେ ଲୋକାଲ ପିନ୍ଧିବେ ନା
କାଗଜ
ସବୁ କାଟିଦେବା କହୁଛନ୍ତି
କାଗଜ ଦରକାର କି ମଝିରେ ମଝିରେ ଦରକାର କହୁଛନ୍ତି ଆଉ ଏଇଟା ଦରକାର ନାହିଁ ତ
ମ୍ୟାଡ଼ାମ୍ କହୁଛନ୍ତି ଦରକାର ନାହିଁ ମ୍ୟାଡ଼ାମ୍ କହୁଛନ୍ତି ଦରକାର ନାହିଁ ବୋଲି
ଆପଣ ପଛୁ ରଖୁଛନ୍ତି
ଦିଅନ୍ତୁ ଦିଅନ୍ତୁ
ଜ୍ଞାନନ୍ଦିମିରନ୍ଧସ୍ୟ ଜ୍ଞାନାଞ୍ଜନଶଳାକୟା ଚକ୍ଷୋରୋନ୍ମିଳିତଂ ଯେନ ତସ୍ମୈ ଶ୍ରୀଗୁରବେ ନମଃ। ଆଜି ଆମେ ମାନବ ଜୀବନର ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିବା। ମାନବ ଜନ୍ମ ଜଣେ ପ୍ରାପ୍ତ ହେଉଛନ୍ତି ମାନେ ପ୍ରକୃତରେ ମାନବ ଜୀବନର କ'ଣ ଲକ୍ଷ୍ୟ ସେ ବିଷୟରେ ସାଧାରଣତଃ ଲୋକମାନେ ଅଜ୍ଞ ରହିଥାନ୍ତି। କାରଣ ସେମାନେ ଯେତେବେଳେ ଜନ୍ମ ହେଉଛନ୍ତି ସେମାନେ ଅବୋଧ ବା ଅଜ୍ଞାନତାରେ ହିଁ ଏଇ ଜନ୍ମ ପ୍ରାପ୍ତ ହେଉଛନ୍ତି। ଆମର ଶ୍ରୀମଦ୍ ଭାଗବତରେ ଋଷଭଦେବ ଯିଏକି ଜଣେ ଭଗବାନଙ୍କର ଅବତାର ସେ କହୁଛନ୍ତି ଯେ ପରାଭବସ୍ଥାବୋଧ ଅବୋଧ ଜାତ ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ୱ ଯାବତ୍ କ୍ରିୟା ସ୍ତାବତ୍ ଇଦଂ ମନୋବୈ କର୍ମାତ୍ମକଂ ଜେନ ଶରୀର ବନ୍ଧ। ଅର୍ଥାତ୍ ଯେତେବେଳେ ଜଣେ ଜନ୍ମଗ୍ରହଣ କରୁଛନ୍ତି ସେ ଅବୋଧ ଜାତ, ସେମାନେ ଜାଣୁନାହାନ୍ତି ପ୍ରକୃତରେ କ'ଣ ପାଇଁ ସେମାନେ ଜନ୍ମଗ୍ରହଣ କରିଛନ୍ତି, ଅଜ୍ଞାନତାରୁ ହିଁ ସେମାନେ ଜନ୍ମଗ୍ରହଣ କରୁଛନ୍ତି। ତେଣୁ ଯେହେତୁ ସେମାନେ ଅଜ୍ଞାନ ଭିତରେ ଅଛନ୍ତି ତେଣୁ ସେମାନେ ଯାହା କରୁଛନ୍ତି ସେଇଟା ପରାଭବ ବା ସେ ସବୁ ପରାସ୍ତ ହୋଇଯାଉଛି ବା ସେ ପରାଜୟ ହୋଇଯାଉଛି। କାରଣ କ'ଣ ନା ଯେହେତୁ ସେମାନେ ଅଜ୍ଞାନତା ଭିତରେ ଅଛନ୍ତି। ତେଣୁ ଋଷଭଦେବ କହୁଛନ୍ତି ଯେ ପରାଭବ ସ୍ଥାବତ ଅବୋଧ ଜାତ ଯାବତ୍ ନ ଜିଜ୍ଞାସିତ ଆତ୍ମତତ୍ତ୍ୱ, ଆତ୍ମତତ୍ତ୍ୱ ପର୍ଯ୍ୟନ୍ତ ଆତ୍ମତତ୍ତ୍ୱ ବିଷୟରେ ଯେତେବେଳେ ଜିଜ୍ଞାସା ହେଉନାହିଁ ବା ଆଲୋଚନା ହେଉନାହିଁ ବା ପ୍ରଶ୍ନ ହେଉନାହିଁ ତାହେଲେ ସେ ଯାହା ସବୁ କରୁଛନ୍ତି ସବୁକିଛି ପରାଭବ ହୋଇଯାଉଛି ବା ସବୁକିଛି ବିନଷ୍ଟ ହୋଇଯାଉଛି। ଏବଂ ଶରୀର ବନ୍ଧ, ଏଇ ଭୌତିକ ଯେଉଁ ଶରୀର ଆମେ ପ୍ରାପ୍ତ ହୋଇଛେ ଇଏ ଗୋଟେ ବନ୍ଧନ, ଆମେ ଜାଣୁନେ ଯେ ପ୍ରକୃତରେ ଆମେ ବନ୍ଧନ ଭିତରେ ଅଛେ ବୋଲି ଆମେ ଭାବୁଛେ ଆମେ ମୁକ୍ତ। ଜଣେ ପାଶ୍ଚାତ୍ୟ ଦର୍ଶନୀୟ କୁହନ୍ତି ଯେ ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଇଜ୍ ଏଭ୍ରିୱେୟାର୍ ଇନ୍ ଚେନ୍। ତାର ଅର୍ଥ ଯେ ମାନବ ଏଇ ଯେଉଁ ଜନ୍ମଗ୍ରହଣ କରୁଛନ୍ତି ସେ ମୁକ୍ତ ଭାବରେ ଜନ୍ମଗ୍ରହଣ କରୁଛନ୍ତି କିନ୍ତୁ ଏଇ ଭୌତିକ ଜଗତରେ ଜନ୍ମଗ୍ରହଣ କରିସାରିଲା ପରେ ସେ ସବୁବେଳେ ବନ୍ଧନ ଭିତରେ ରହୁଛନ୍ତି। କିନ୍ତୁ ପ୍ରକୃତରେ ସେ ଯେଉଁ ଜନ୍ମଗ୍ରହଣ କରୁଛନ୍ତି ସେ ମୁକ୍ତ ଅବସ୍ଥାରେ ଜନ୍ମଗ୍ରହଣ କରୁନାହାନ୍ତି। କାରଣ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଶ୍ରୀମଦ୍ ଭାଗବତରେ ଯେ କର୍ମଣା ଦୈବନେତ୍ରେଣ ଜନ୍ତୁର୍ ଦେହୋପପତ୍ତେ ସ୍ତ୍ରିୟା ପ୍ରବିଷ୍ଟ ଉଦରଂ ପୁଂସ ରେତ କଣାଶ୍ରୟ। ଯେଉଁ କର୍ମଣା ଯେଉଁ ସବୁ କର୍ମ ଆମେ ଏ ଜନ୍ମରେ ଯେଉଁ ସବୁ କର୍ମ କରୁଛେ ସେ କର୍ମର ଫଳ ରହିଛି ଏବଂ ସେ କର୍ମର ଫଳ କିଏ ଦେଉଛନ୍ତି ନା ଦେବତାମାନଙ୍କ ଦ୍ୱାରା ସେଟା ନିର୍ଦ୍ଧାରିତ କରାଯାଉଛି। ଆମେ ଯେଉଁଭଳି ଭାବରେ କର୍ମ କରିବା ସେ ଅନୁସାରେ ଆମେ ଫଳ ପ୍ରାପ୍ତ ହେବା। ଆମର ବୈଜ୍ଞାନିକମାନେ ମଧ୍ୟ କହୁଛନ୍ତି ଫର୍ ଇଚ୍ ଆକ୍ସନ୍ ଦେର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ଯେକୌଣସି ଆମେ କର୍ମ କରୁଛେ ତା'ର ସେଇଭଳି ଭାବରେ ପ୍ରତିକ୍ରିୟା ରହୁଛି। ତେଣୁ ଇନ୍ଦ୍ରଙ୍କଠାରୁ ଆରମ୍ଭ କରି ଯିଏକି ସ୍ୱର୍ଗର ରାଜା ସ୍ୱର୍ଗର ଦେବତାମାନଙ୍କର ରାଜା ଇନ୍ଦ୍ର ତାଙ୍କଠାରୁ ଆରମ୍ଭ କରି ଗୋଟେ ଛୋଟ ପୋକ ଯିଏକି ଇନ୍ଦ୍ରଗୋପ ପୋକ ସମସ୍ତେ ଏଇ କର୍ମବନ୍ଧନରେ ରହିଛନ୍ତି, ସମସ୍ତେ କର୍ମଫଳ ପ୍ରାପ୍ତ ହେଉଛନ୍ତି। ତେଣୁ କର୍ମ ଆମେ ଯେଉଁଭଳି ଭାବରେ କର୍ମ କରୁଛେ ସେ ଅନୁସାରେ ଆମେ ପରଜନ୍ମରେ ସେ ଆମେ ପ୍ରାପ୍ତ ହେଉଛେ, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ ଏ ଚାରୋଟି ଜିନିଷ ଆମର କର୍ମଫଳ ଅନୁସାରେ ଆମେ ପ୍ରାପ୍ତ ହେଉଛେ। ତେଣୁ ଯେଉଁମାନେ କହୁଛନ୍ତି ଯେ ଆମେ ଏମିତି ଜନ୍ମଗ୍ରହଣ ମୁକ୍ତ ଭାବରେ ଜନ୍ମଗ୍ରହଣ କରୁଛେ ପ୍ରକୃତରେ ତାହା ଠିକ୍ ନୁହଁ। ଆମେ ଯେଉଁ ଜନ୍ମ କେଉଁଭଳି ଭାବରେ ଜନ୍ମଗ୍ରହଣ କରିବା, କିଭଳି ଭାବରେ ଶରୀର ପ୍ରାପ୍ତ ହେବା, କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, ଏସବୁ ନିର୍ଦ୍ଧାରିତ ହୋଇକି ରହିଛି। ତେଣୁ ଆମେ ଯେ ସେହିସବୁ ଜିନିଷ ଯେତେବେଳେ ଆଲୋଚନା କରୁନେ ବା ଜିଜ୍ଞାସା କରୁନେ ପ୍ରକୃତରେ ଆମେ ମାନବ ଜନ୍ମ କ'ଣ ପାଇଁ ପ୍ରାପ୍ତ ହୋଇଛେ ତାହେଲେ ଆମର ମାନବ ଜୀବନର ପ୍ରକୃତ ଲକ୍ଷ୍ୟ ବିଷୟରେ ଆମେ ଜାଣିପାରୁନାହିଁ। ତେଣୁ ସାଧାରଣତଃ ଲୋକମାନେ ଯେହେତୁ ଅଜ୍ଞାନତା ଭିତରେ ଅଛନ୍ତି ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର ଲକ୍ଷ୍ୟ ଭାବୁଛନ୍ତି, ଇଏ ଆମର ଲକ୍ଷ୍ୟ ମାନବ ଜୀବନ ଲକ୍ଷ୍ୟ କ'ଣ। ସାଧାରଣତଃ ଲୋକମାନେ କ'ଣ ଭାବୁଛନ୍ତି ମାନବ ଜୀବନ ଲକ୍ଷ୍ୟ ନା ଅଧିକରୁ ଅଧିକା କିଛି ରୋଜଗାର କରିବା ବା ଅଧିକରୁ ଅଧିକ ଆମେ ଉପଭୋଗ କରିବା ବା ଆନନ୍ଦ ପ୍ରାପ୍ତ ହେବା, ଏହିସବୁ ଆମର ମାନବ ଜୀବନର ଲକ୍ଷ୍ୟ ବୋଲି ସେମାନେ ଭାବୁଛନ୍ତି। କିନ୍ତୁ ପ୍ରକୃତରେ ଏହିସବୁ ମାନବ ଜୀବନର ଲକ୍ଷ୍ୟ ନୁହଁ। ଆମର ଅର୍ଜୁନଙ୍କୁ ଯେତେବେଳେ ଭଗବତ ଗୀତାରେ ଆମେ ଦେଖିବା ଭଗବାନ ଯେତେବେଳେ କହୁଛନ୍ତି ଯୁଦ୍ଧ କରିବା ପାଇଁ ମହାଭାରତ ଯୁଦ୍ଧରେ ସେ ଯେତେବେଳେ ସେନୟ ଉଭୟ ମଧ୍ୟ ରଥମ ସ୍ଥାପୟମେ ଅଚ୍ୟୁତ ଅର୍ଜୁନ କହୁଛନ୍ତି ଭଗବାନଙ୍କୁ, ଏବଂ ଭଗବାନ ଯେତେବେଳେ ଦୁଇ ସେନାର ମଧ୍ୟରେ ରଥକୁ ସ୍ଥାପନ କରୁଛନ୍ତି ସେତେବେଳେ ଅର୍ଜୁନ ଯେତେବେଳେ ଚାରିଆଡ଼େ ଦେଖୁଛନ୍ତି ଦୁଇ ପକ୍ଷରେ ତାଙ୍କର ନିଜର ବନ୍ଧୁ ବାନ୍ଧବ ସବୁ ରହିଛନ୍ତି ତେଣୁ ସେ ଜାଣିପାରୁନାହାନ୍ତି କ'ଣ ତାଙ୍କର କର୍ତ୍ତବ୍ୟ, ତେଣୁ ସେ ଭଗବାନଙ୍କର ଶରଣରେ ଯାଇଛନ୍ତି। କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମ୍ମୂଢ଼ ଚେତା ଯତ୍ସେୟ ଶ୍ୟା ନିଶ୍ଚିତଂ ଗୃହିତନ୍ମେ ଶିଷ୍ୟ ସ୍ତେହଂ ସାଧିମାଂ ତ୍ୱାଂ ପ୍ରପନ୍ନ। ସେ ଭଗବାନଙ୍କର ଶରଣରେ ଯାଉଛନ୍ତି, ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରୁଛନ୍ତି, ମୋର ଶ୍ରେୟ କ'ଣ ସେ ମୁଁ ଜାଣୁନି ତେଣୁ ମୋତେ ଆପଣ କୃପା କରି ମୋର ନିଶ୍ଚିନ୍ତ ଭାବରେ ଯେଉଁଟା ଶ୍ରେୟ ସେ ବିଷୟରେ ଆମକୁ ମୋତେ ବର୍ଣ୍ଣନା କରନ୍ତୁ। ତେଣୁ ଏଇଭଳି ଭାବରେ ଜଣେ ଆମେ ଉପଯୁକ୍ତ ଗୁରୁଙ୍କର ସନ୍ଧାନରେ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପ୍ରଶ୍ନ ପଚାରି ତାଙ୍କୁ ସେବା କଲେ ଆମେ ପ୍ରକୃତ ତତ୍ତ୍ୱ ବିଷୟରେ ଜାଣିପାରିବା ଯେ ପ୍ରକୃତରେ ଆମ ଜୀବନର ଶ୍ରେୟ କ'ଣ। ସାଧାରଣତଃ ଲୋକମାନେ ପ୍ରେୟଟାକୁ ହିଁ ଭାବନ୍ତି ସେଇଟା ଆମର ଶ୍ରେଷ୍ଠ ବୋଲି, ପ୍ରେୟ ଏବଂ ଶ୍ରେୟ ଏଇ ଦୁଇଟି ଜିନିଷ ଅଛି। ଯେହେତୁ ଲୋକମାନେ ଜାଣୁନାହାନ୍ତି, ଅଜ୍ଞାନତା ଭିତରେ ଅଛନ୍ତି, ସେମାନେ ଭାବୁଛନ୍ତି ପ୍ରିୟ ହିଁ ଆମର ଜୀବନର ଲକ୍ଷ୍ୟ, ଅଧିକରୁ ଅଧିକ ରୋଜଗାର କରିବା ବା ଅଧିକରୁ ଅଧିକ ସମ୍ମାନ ପ୍ରାପ୍ତ ହେବା, ଏଇସବୁ ଜିନିଷ ଭାବନ୍ତି ସେମାନେ ଆମର ଲକ୍ଷ୍ୟ, ଜୀବନର ଲକ୍ଷ୍ୟ। କିନ୍ତୁ ପ୍ରକୃତରେ ଜୀବନର ଲକ୍ଷ୍ୟ ତାହା ନୁହଁ। ତେଣୁ ଯେତେବେଳେ ଆମେ ବୁଝିବା ଯେ ଜଣେ ଯେତେବେଳେ ଏଇସବୁ ବିଷୟରେ ଜିଜ୍ଞାସା କରୁଛି, ସେତେବେଳେ ହିଁ ଜାଣିବା ଯେ ପ୍ରକୃତରେ ତାର ମାନବ ଜନ୍ମ ଆରମ୍ଭ ହେଲା। ସେଥିପାଇଁ ବ୍ରହ୍ମସଂହିତାରେ ଆମର ବ୍ରହ୍ମସୂତ୍ରରେ ବ୍ୟାସଦେବ ବର୍ଣ୍ଣନା କରୁଛନ୍ତି ଯେ ପ୍ରଥମ ସୂତ୍ର ସେ ଦେଇଛନ୍ତି ଅଥାତ ବ୍ରହ୍ମ ଜିଜ୍ଞାସା। ତାର ଅର୍ଥ ଯେ ଜଣେ ଯେତେବେଳେ ବ୍ରହ୍ମ ବିଷୟରେ ବା ମାନବ ଜୀବନର ଲକ୍ଷ୍ୟ ଏସବୁ ବିଷୟରେ ଯେତେବେଳେ ଚିନ୍ତା କରୁଛି ବା ଜିଜ୍ଞାସା କରୁଛି, ସେତେବେଳେ ଜଣେ ବୁଝିବାକୁ ପଡ଼ିବ ଯେ ସେ ମାନବ ଜନ୍ମ ତାର ଆରମ୍ଭ ହେଲା। ତା ପୂର୍ବରୁ ଏହିସବୁ ଜିଜ୍ଞାସା ହେଉନାହିଁ, ମାନେ ସେ ମାନବ ଯଦିଓ ମାନବ ଶରୀର ଲାଭ କରିଛି, କିନ୍ତୁ ସେ ମାନବ ଶରୀର ଲାଭ କରି ମଧ୍ୟ ସେ ନିମ୍ନ ଚେତନାରେ ଅଛି। ପଶୁ ପକ୍ଷୀ ଇତ୍ୟାଦି ଯେମିତି ନିମ୍ନ ଚେତନାରେ ଅଛନ୍ତି, ସେଭଳି ଭାବରେ ମାନବ ଶରୀର କେତେ ଉନ୍ନତ ଶରୀର ପ୍ରାପ୍ତ ହୋଇକି ମଧ୍ୟ ସେ ସେହି ନିମ୍ନ ଚେତନାରେ ଅଛି। ତେଣୁ ଏହିଭଳି ନିମ୍ନ ଚେତନାରେ ସମସ୍ତେ ରହୁଛନ୍ତି। ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧଏ ଯତତାମପି ସିଦ୍ଧାନାଂ କଶ୍ଚିନ୍ ମାଂ ବେତି ତତ୍ତତଃ। ହଜାର ହଜାର ଲୋକ ଏହିସବୁ ଜିନିଷ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସିଦ୍ଧି ଜୀବନରେ ପ୍ରକୃତ ସିଦ୍ଧି ଆମେ କେମିତି ପ୍ରାପ୍ତ ହେବା, ଆମର ଲକ୍ଷ୍ୟକୁ କେମିତି ଆମେ ପ୍ରାପ୍ତ ହେବା, ସେ ବିଷୟରେ ସେମାନେ ଚିନ୍ତା କରୁନାହାନ୍ତି। ତେଣୁ ଯେଉଁମାନେ କିଛି ଚିନ୍ତା କରୁଛନ୍ତି ସେ ବିଷୟରେ, ସେମାନେ ହେଉଛନ୍ତି ଖୁବ୍ କ୍ୱଚିତ୍। ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ୍ ଲୋକ ସେସବୁ ଜିନିଷ ଚିନ୍ତା କରୁଛନ୍ତି। କଶ୍ଚିତ୍ ଯଥେ ସିଦ୍ଧି ଜୀବନରେ ସିଦ୍ଧି ଲାଭ ପାଇଁ ଚେଷ୍ଟା କରୁଛନ୍ତି, ଏବଂ ଯତତାମ ବି ସିଦ୍ଧାନାମ ଯେତେ ଲୋକ ଚେଷ୍ଟା କରୁଛନ୍ତି ବା ସିଦ୍ଧି ହେବା ପାଇଁ ଚେଷ୍ଟା କରୁଛନ୍ତି ବା ସିଦ୍ଧ ହୋଇଛନ୍ତି, କଶ୍ଚିନ୍ ମାଂ ବ୍ୟତି ତତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି। ତେଣୁ ଭଗବାନ କହୁଛନ୍ତି ଯେ ପ୍ରକୃତରେ ମାନବ ଜୀବନର ଲକ୍ଷ୍ୟ ହେବା ଉଚିତ ଯେ ସେ ଭଗବାନଙ୍କୁ ତତ୍ତ୍ୱରେ ଜାଣିବ, ନିଜକୁ ନିଜ ବିଷୟରେ ଜାଣିବ, ଭଗବାନଙ୍କ ବିଷୟରେ ଜାଣିବ, ଏସବୁ ତତ୍ତ୍ୱରେ ଜାଣିବ। ଏହିସବୁ ତତ୍ତ୍ୱରେ ଜାଣିଲେ କ'ଣ ହେବ, ଲାଭ କ'ଣ ହେବ ନା? ଭଗବାନ ତା ପର ଶ୍ଳୋକରେ କହୁଛନ୍ତି ଯେ ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଯେଉଁ ବ୍ୟତି ତତ୍ତ୍ୱତଃ ତତ୍ତ୍ୱା ଦେହଂ ପୁନର୍ଜନ୍ମ ନୈତି ମାମେତି ସୋ ଅର୍ଜୁନ। ଭଗବତ ଗୀତାର ଚତୁର୍ଥ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି ଯେ ଭଗବାନଙ୍କର ଜନ୍ମ ଏବଂ କର୍ମ ଏହିସବୁ ହେଉଛି ଦିବ୍ୟ। ତେଣୁ ଆକୁ ଯେଉଁମାନେ ତତ୍ତ୍ୱରେ ଜାଣନ୍ତି, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ, ତାହେଲେ ସେମାନେ ଜୀବନରେ ସିଦ୍ଧି ଲାଭ କରିପାରିବେ। ସେମାନେ ଆଉ ଭୌତିକ ଜଗତକୁ ଆସିବା ଦରକାର ନାହିଁ। ଏ ଭୌତିକ ଜଗତକୁ ଆସୁଛନ୍ତି ମାନେ ସେମାନେ ପ୍ରକୃତରେ ଜୀବନ ତାଙ୍କର ବ୍ୟର୍ଥ ହୋଇଯାଉଛି, ଯେଉଁଥିପାଇଁ କି ସେ ପୁଣି ଥରେ ପୁନରପି ଜନମ ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନ। ଜୀବନରେ ଯେଉଁମାନେ ସିଦ୍ଧି ଲାଭ କରିପାରୁନାହାନ୍ତି, ସେମାନେ ପୁଣି ଆଉ ଥରେ ଜନ୍ମ ଯେତେବେଳେ ଶରୀର ତ୍ୟାଗ କରୁଛନ୍ତି, ସେମାନେ ପୁଣି ପରଜନ୍ମରେ ପୁଣି ଆଉ ଥରେ ମାତୃଗର୍ଭରେ ସ୍ଥାନ ପାଉଛନ୍ତି। ତେଣୁ ଯଦି ଆମେ ମାନବ ଜନ୍ମକୁ ସାର୍ଥକ କରିବା ପାଇଁ ଚାହୁଁଛେ, ତାହେଲେ ମାନବ ଜନ୍ମରେ ଆମେ ଯଦି ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିବା ପାଇଁ ଇଚ୍ଛା କରିବା ଉଚିତ ବା ଭଗବାନଙ୍କ ବିଷୟରେ ଜାଣିବା ପାଇଁ ଆମର ଏଇଟା ଲକ୍ଷ୍ୟ ହେବା ଉଚିତ। ତେଣୁ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଜଣେ ଉପଯୁକ୍ତ ଗୁରୁଙ୍କର ସନ୍ଧାନରେ ଯାଇ ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ଏସବୁ ଏବଂ ତାଙ୍କୁ ସେବା କରି ଯଦି ଆମେ ତାଙ୍କୁ ସନ୍ତୁଷ୍ଟ କରିପାରିବା, ତାହେଲେ ସେ ଆମକୁ ଆମ ମାନବ ଜୀବନର ପ୍ରକୃତ ଉଦ୍ଦେଶ୍ୟ ଆମ ଜୀବନର ଲକ୍ଷ୍ୟ ବିଷୟରେ ସେ ଆମକୁ ଜଣାଇ ପାରିବେ। ନହେଲେ ଆମେ ନିଜେ ସେସବୁ ଜାଣିପାରିବା ନାହିଁ, କାହିଁକି ନା ଯେହେତୁ ଆମେ ଅଜ୍ଞାନତା ଭିତରେ ଅଛେ। ତେଣୁ ଯଦି ଆମେ ଗୁରୁଙ୍କର କୃପାରୁ ବା ଭଗବାନଙ୍କର କୃପାରୁ ଆମର ସେଥିପାଇଁ ଆମ ଚୈତନ୍ୟ ଚରିତ୍ରାମୃତ ଯେ ଚୈତନ୍ୟ ମହାପ୍ରଭୁଙ୍କର ଜୀବନୀ ବିଷୟରେ ବର୍ଣ୍ଣନା କରାଯାଇଛି, ସେଥିରେ କୁହାଯାଉଛି ଯେ ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତେ କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ। ଗୁରୁକୃଷ୍ଣଙ୍କର କୃପାରୁ ଆମେ ଯଦି ଏହି ଭକ୍ତି ପ୍ରାପ୍ତ ହୋଇପାରିବା, ତାହେଲେ ଆମେ ପ୍ରକୃତରେ ଆମ ମାନବ ଜୀବନର ଲକ୍ଷ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୋଇପାରିବା, ଏବଂ ମାନବ ଜୀବନର ଯେଉଁ ଲକ୍ଷ୍ୟକୁ ହାସଲ କରିବା ପାଇଁ ଯେଉଁ ପଥ ଅଛି ବା ଯେଉଁ ବ୍ୟବସ୍ଥା ରହିଛି, ସେ ବ୍ୟବସ୍ଥାକୁ ଆମେ ଗ୍ରହଣ କଲେ ତାହେଲେ ଆମେ ସେଇ ଆମ ଜୀବନର ଲକ୍ଷ୍ୟ ପ୍ରାପ୍ତ ହୋଇପାରିବା। ଆମେ ଯଦି ବା ଆମେ ମାନବ ଜୀବନ ଆମର ଲକ୍ଷ୍ୟ ପ୍ରାପ୍ତ ନ ହୋଇପାରିଲେ ମଧ୍ୟ ଆମର କିଛି ଅସୁବିଧା ନାହିଁ, କାରଣ ଭଗବାନ କହୁଛନ୍ତି ଯେ ନେହା ବିକ୍ରମ ନାଶସ୍ତି ପ୍ରତ୍ୟବାୟୁ ନ ବିଦ୍ୟତେ ସ୍ୱଳ୍ପମପି ଅସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟ। ଅତି ଅଳ୍ପ କିଛି ଯଦି ଆମେ ଭଗବାନଙ୍କର ଭକ୍ତି ଆରମ୍ଭ କରିଛେ, ତାହେଲେ ସେ ମଧ୍ୟ ଆମକୁ ବହୁତ ବଡ଼ ବିପଦରୁ ମୁକ୍ତ କରିପାରିବ। ତେଣୁ ଯିଏ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ବାଳକ ହୁଅନ୍ତୁ ବା ଯୁବକ ହୁଅନ୍ତୁ ବା ବୃଦ୍ଧ ହୁଅନ୍ତୁ, ଏମିତିକି ମୃତ୍ୟୁଶଯ୍ୟାରେ ପଡ଼ିଥାନ୍ତୁ, ଯିଏ ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି, ସେଇ ଅବସ୍ଥାରେ ଜଣେ ଯେତେବେଳେ ଯଦି ତାଙ୍କର ପ୍ରକୃତ ଭାଗ୍ୟ ଉପସ୍ଥିତ ହେବ, ତାହେଲେ ସେ ଭଗବାନଙ୍କର ଶରଣରେ ଯିବା ପାଇଁ ଇଚ୍ଛୁକ ହେବେ ବା ଜୀବନରେ ଭଗବାନଙ୍କ ଶରଣରେ ଯିବା ପାଇଁ ଇଚ୍ଛା ପ୍ରାପ୍ତ କରିବେ। ତେଣୁ ଭଗବାନଙ୍କର ଶରଣରେ ଗଲେ ହିଁ ଏଇ ଆମ ମାନବ ଜୀବନର ଲକ୍ଷ୍ୟ ପୂରଣ ହୋଇପାରିବ, ଏବଂ ଆମେ ଯଦି ଭଗବାନଙ୍କର କୃପା ପ୍ରାପ୍ତ ହୋଇପାରିବା, ତାହେଲେ ଯେତେବେଳେ ଏ ଶରୀର ତ୍ୟାଗ କରିବା, ତାହେଲେ ଆମେ ଆଉ ଏ ଭୌତିକ ଜଗତକୁ ଆସିବାକୁ ପଡ଼ିବ ନାହିଁ। ଅର୍ଥାତ୍ ଆମେ ମାନବ ଜୀବନର ଯେଉଁ ଲକ୍ଷ୍ୟ ଅଛି ସେଇ ଲକ୍ଷ୍ୟକୁ ଆମେ ପ୍ରାପ୍ତ ହୋଇପାରିବା, ଏହା ହେଉଛି ମାନବ ଜୀବନର ସିଦ୍ଧି। ତେଣୁ ଏଇ ଯେଉଁ ସିଦ୍ଧି, ଏଇ ସିଦ୍ଧି ପ୍ରାପ୍ତ କୁହାଯାଉଛି, ଖୁବ୍ କ୍ୱଚିତ ଲୋକ ଏଇ ସିଦ୍ଧି ପ୍ରାପ୍ତ ହୁଅନ୍ତି। ଭଗବତ ଗୀତାର ସପ୍ତମ ଅଧ୍ୟାୟରେ ଆମେ କହିଛେ, ସେ କୁହାହେଉଛି, ଭଗବାନ କହୁଛନ୍ତି ଯେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତଦାମପି ସିଦ୍ଧାନାମ କଶ୍ଚିତ୍ ମାଂ ବ୍ୟତି ତତ୍ତତ। ହଜାର ହଜାର ଲୋକମାନଙ୍କ ଭିତରେ ସମସ୍ତେ ଏଇସବୁ ଜିନିଷ ଜାଣିପାରୁନାହାନ୍ତି, ତେଣୁ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣୁଛନ୍ତି ଏବଂ ଆମ ମାନବ ଜୀବନର ଲକ୍ଷ୍ୟ ଆମେ ଏଇଥିରେ ହାସଲ କରିପାରିବା। ହରେ କୃଷ୍ଣ।